ନମସ୍କାର, ମିଲକୁ କହୁଛି। କାହାର କେତେବେଳେ କିଏ ଜାଣେ, ପଣ୍ଡିତ ମାନଙ୍କର ବିଦ୍ୟା ବଳ କେତେ ବିଦ୍ୟା ନ ଜାଣିପାରନ୍ତି, ମନ୍ତ୍ରୀଙ୍କର ବୁଦ୍ଧି ବଳ କେତେ ରାଜା ଜାଣିପାରନ୍ତି, ଶିଷ୍ୟଙ୍କର ଜ୍ଞାନ ବଳ କେତେ ଗୁରୁ ଜାଣିପାରନ୍ତି, ଗୁଣବାନ ଲୋକଙ୍କର ବଳ ତାଙ୍କର ଭାଷାରୁ ଜାଣି ହୁଏ, ରୋଗୀ ଯନ୍ତ୍ରଣାର ବଳ କେତେ ତାହା ଚିକିତ୍ସିତ ଜାଣି ହୁଏ, ପୁତ୍ର ମନରେ କେତେ ବଳ ତାହା କେବଳ ମାତା ଜାଣିପାରନ୍ତି। ଧନ୍ୟବାଦ।